ମୁଁ ସୁଜାତା ସାହୁ କହୁଛି, ଏକୋଇଶ ନମ୍ବର ୱାର୍ଡ ଏକାମ୍ର ବିହାରରୁ। ଆମର ଏଠି ଅଳିଆ ଗାଡି ଟୋଟାଲି ବି ଆସୁନି, ଅଳିଆ ରାସ୍ତା ଉପରେ ଚାରିଆଡେ ବିଛେଇକିରି ପଡୁଛି, ଯିବା ଆସିବା ପାଇଁ ବହୁତ ହଇରାଣ ହଉଛୁ। ଆଉ ଏଠି ରହି ବି ହଉନି, ଗ୍ୟାସ ବି କରୁଛି, ଆଉ ଡ୍ରେନ ଯୋଉ ଅଛି ଡ୍ରେନ ଯାଇଛି, ସେ ଡ୍ରେନ ଚୋକ୍ ହେଇଯାଉଛି, ବର୍ଷା ଦିନେ ପାଣି ଘର ଭିତରେ ପଶିଯାଉଛି ଡ୍ରେନ ପାଣି, ଯାହାଫଳରେ ଆମେ ବହୁତ ହଇରାଣର ଅସୁବିଧା ସମ୍ମୁଖୀନ ହଉଛୁ। ଦୟାକରି ୟାର କିଛି ଗୋଟେ ବ୍ୟବସ୍ଥା କରୁନାହାନ୍ତି, କିଛି ଗୋଟେ ପଦକ୍ଷେପ ନିଅନ୍ତୁ, ଯେମିତି ପ୍ରତ୍ୟେକ ଅଳିଆ ଗାଡି ଟିକେ ଆସନ୍ତା ଆଉ ଅଳିଆ ସବୁ ନେଇକି ଯାଆନ୍ତା, ସେ ଡ୍ରେନ ଟିକେ ଯଥାଶୀଘ୍ର ଟିକେ ସଫା କରିବାର ବ୍ୟବସ୍ଥା କରନ୍ତୁ।